ॐ नमो भगवते वासुदेवाय ॐ नमो भगवते वासुदेवाय ଇସ୍କନ ଭୁବନେଶ୍ୱର ମନ୍ଦିରର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଭାରତ ପ୍ରଣାଳୀ ପ୍ରଭୁ ଅନ୍ୟାନ୍ୟ ଭକ୍ତ ସଜ୍ଜନ ବୃନ୍ଦ ଏବଂ ମାତୃବୃନ୍ଦ, ଆଜି ପବିତ୍ର ପୁରୁଷୋତ୍ତମ ମାସର ଆଜିର ଶୁକ୍ରବାର ତିଥିରେ ଆମେ ଆଜି ଏକାଠି ହେଇଛେ ଆମର ଯୁଧିଷ୍ଠିର ପ୍ରଭୁଙ୍କର ଆଜିର ଏଇ ସତ୍ସଙ୍ଗର ଆୟୋଜନ କରାଯାଇଛି, ତେଣୁ ଇଏ ବହୁତ ଶୁଭର କଥା। ମିତ୍ର ଆଜି ଆମେ ମଙ୍ଗଳ କାମନା କରିବା, ଭଗବାନ ପାଇଁ ପ୍ରାର୍ଥନା କରିବା କେମିତି ସେ ଜୀବନରେ ପ୍ରକୃତ ଜୀବନ ଲକ୍ଷ୍ୟ କେମିତି ହାସଲ କରିପାରିବେ, ଭଗବାନଙ୍କ କୃପା ପ୍ରାପ୍ତ ହେଇପାରିବେ, ସେଥିପାଇଁ ଆମେ ସମସ୍ତେ ଗୋଟେ ଥର ଭଗବାନଙ୍କର ନାମ ଗ୍ରହଣ କରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ହରେ କୃଷ୍ଣ ଯୋଉ ଆମର ବର୍ଣ୍ଣନା କରାଯାଇଛି ଭାଗବତ ଶାସ୍ତ୍ରରେ, ଜଣେ ପ୍ରକୃତରେ ଆମେ ଯୋଉ ଏଇ ପୁତ୍ର ବା କନ୍ୟା ସନ୍ତାନ ଲାଭ କରୁଛେ, ଭାଗବତରେ ପଞ୍ଚମ ସ୍କନ୍ଧରେ ଭଗବାନଙ୍କର ଜଣେ ଅବତାର ଋଷଭଦେବ ସେ କହିଛନ୍ତି ଯେ ପ୍ରକୃତରେ ପିତା ନ ଶସ୍ୟାତ୍ ଜନନୀ ନ ଶସ୍ୟାତ୍, ଏଇଭଳି ଭାବରେ କୁହାଯାଇଛି ଗୁରୁ ନ ଶସ୍ୟାତ୍ ସୁଜନ ନ ଶସ୍ୟାତ୍ ପିତା ନ ଶସ୍ୟାତ୍ ଜନନୀ ନ ଶସ୍ୟାତ୍ ଦୈବଂ ନ ତତ୍ସ୍ୟାନ୍ ନ ପତି ସଶସ୍ୟାନ୍ ଜହ୍ନ ବଚୟିତ ସମୁପେତ ମୃତ୍ୟୁ। ଆମେ ମନୁଷ୍ୟ ଜନ୍ମ ଲାଭ କରୁଛେ, ଏ ଯୋଉ ବିଶେଷ ଭାବରେ ପିତାମାତାଙ୍କର ଦାୟିତ୍ୱ ହଉଛି ଯେ ତାଙ୍କର ସନ୍ତାନ ସନ୍ତତି ମାନଙ୍କୁ କେମିତି ସେ ପ୍ରକୃତରେ ତାଙ୍କର ଜୀବନର ଯୋଉ ଲକ୍ଷ୍ୟ ଅଛି ସେଇ ଲକ୍ଷ୍ୟକୁ ହାସଲ କରିବା ପାଇଁ ସେ ସାହାଯ୍ୟ କରିବେ। ବିଶେଷ ଭାବରେ ଏ ଯୋଉ ଭୌତିକ ଜଗତରେ ଆମର ଯୋଉ ମୂଳ ସମସ୍ୟା ରହିଛି ଜନ୍ମ ମୃତ୍ୟୁ ଜରା ଏବଂ ବ୍ୟାଧି, ଏଇ ଚାରୋଟି ହେଉଛି ଭୌତିକ ଜଗତର ମୂଳ ସମସ୍ୟା। ତେଣୁ ବିଶେଷ ଭାବରେ ପିତାମାତାଙ୍କର କର୍ତ୍ତବ୍ୟ ହେଉଛି ତାଙ୍କର ପିଲାମାନଙ୍କୁ ଏଇ ସମସ୍ୟାରୁ କେମିତି ସେମାନେ ଉଦ୍ଧାର ପାଇପାରିବେ ସେଥିପାଇଁ ସେମାନେ ଚେଷ୍ଟା କରିବା କଥା। ତେଣୁ ଆଜିର ସେଇ ଉପଲକ୍ଷେ ଆଜିର ଯୋଉ ସତ୍ସଙ୍ଗ କରାଯାଇଛି ସେଥିରେ ପ୍ରକୃତରେ ଏଇ ଅମିତ୍ର ପ୍ରକୃତ ମଙ୍ଗଳ କାର୍ଯ୍ୟ କରିବା ପାଇଁ ତାଙ୍କର ପିତାମାତା ମାନେ ମନସ୍ଥ କରିଛନ୍ତି, ଯେଉଁଥିପାଇଁ କି ଆଜିର ଏହି ସତ୍ସଙ୍ଗର ଆୟୋଜନ କରାଯାଇଛି। ଏବଂ ଏଥିରେ ଯୋଗ ଦେଇଥିବା ସମସ୍ତ ଭକ୍ତ ସଜ୍ଜନବୃନ୍ଦ ଏବଂ ମାତୃବୃନ୍ଦକୁ ଆମେ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଭୁବନେଶ୍ୱର କେନ୍ଦ୍ର ତରଫରୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ। ଏହିଭଳି ସତ୍ସଙ୍ଗ ମାଧ୍ୟମରେ ପ୍ରକୃତରେ ଆମେ ଆମ ଜୀବନର ଲକ୍ଷ୍ୟ ବିଷୟରେ ଜ୍ଞାନ ପ୍ରାପ୍ତ ହେଇପାରିବା। ମାନବ ଜନ୍ମ ପ୍ରାପ୍ତ ହେଇଛନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ମଧ୍ୟ ସେଇ ଜନ୍ମ ପ୍ରାପ୍ତ ହେଇଛନ୍ତି, କିନ୍ତୁ ମନୁଷ୍ୟ ଜନ୍ମରେ ସେ ଗୋଟେ ଉନ୍ନତର ଚେତନା ଲାଭ କରିଛନ୍ତି, ଯୋଉ ଚେତନାରେ ସେ ଅଗ୍ରଗତି ଯଦି କରିବେ ତାହେଲେ ଏଇ ଯୋଉ ଭୌତିକ ଜଗତର ଯୋଉ ସମସ୍ୟା ରହିଛି, ଯୋଉ ମୂଳ ସମସ୍ୟା ଆମେ କହିଲେ ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଏ ସମସ୍ୟାର ସେମାନେ ସମାଧାନ କରିପାରିବେ। ଅନ୍ୟ ଯୋଉ ଜୀବମାନେ ଅଛନ୍ତି ସେମାନେ ଏ ସମସ୍ୟାର ସମାଧାନ କରିପାରିବେ ନାହିଁ, ସେମାନେ ଯୋଉ କ୍ରମ ବିବର୍ତ୍ତମାନ ପଦ୍ଧତିରେ ସେମାନେ ଗୋଟିଏ ପରେ ଗୋଟିଏ ଜନ୍ମ ଘୁରି ଘୁରୁଥିବେ। 80 ଲକ୍ଷ ଜନ୍ମ ପାର ହେଲା ପରେ ଯେତେବେଳେ ଜଣେ ମାନବ ଜନ୍ମ ପ୍ରାପ୍ତ ହେଉଛି ସେତେବେଳେ ସେ ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହେଉଛି, ଯୋଉ ଚେତନାରେ ସେ ଜିଜ୍ଞାସା କରିପାରିବ, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ତେଣୁ ବ୍ୟାସଦେବ ଯିଏକି ଭଗବାନଙ୍କର ଜଣେ ଅବତାର, ସେ ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ ଅନ୍ତିମରେ ଯୋଉ ବେଦାନ୍ତ ସୂତ୍ର ରଚନା କଲେ ସେଇ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହଉଛି ସେଇ ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ଏଇ ବ୍ରହ୍ମ ଜିଜ୍ଞାସା ଯୋଉମାନେ କରୁଛନ୍ତି ସେମାନେ ପ୍ରକୃତରେ ତାଙ୍କର ମନୁଷ୍ୟ ଜୀବନ ପ୍ରକୃତ ଆରମ୍ଭ ହେଇଛି ବୋଲି ବୁଝିବାକୁ ପଡିବ। ଆମର ପ୍ରଭୁମାନେ ବ୍ୟସ୍ତ ହେଇଗଲେଣି କାରଣ ବହୁତ ଡେରି ହେଇଯାଇଛି, ତେଣୁ ଆମର କଥାକୁ 10-15 ମିନିଟ ଭିତରେ ଶେଷ କରିବା। ବର୍ଷା ଦିନ ମଧ୍ୟ ରହିଛି, ପାଗର ପ୍ରତିକୂଳ ପରିସ୍ଥିତିରେ ଆପଣମାନେ ଏଠାରେ ଯୋଗ ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ବିଶେଷ ଧନ୍ୟବାଦ। ତେଣୁ ଏଇ ଅଳ୍ପ ସମୟ ହେଲେ ମଧ୍ୟ ଆମେ ଏଇ ଅଳ୍ପ ସମୟରେ ମଧ୍ୟ ପ୍ରକୃତରେ ଆମର ମାନବ ଜନ୍ମର ଲକ୍ଷ୍ୟ ସମ୍ବନ୍ଧରେ ଅବହିତ ହେଇପାରିବା, ଜାଣିପାରିବା। ତେଣୁ ଏ ଯୋଉ କୁହାଯାଇଛି ମନୁଷ୍ୟ ଜନ୍ମ ପ୍ରକୃତରେ ତାଙ୍କର ସେଇମାନଙ୍କର ଆରମ୍ଭ ହଉଛି ଯୋଉମାନେ ଏଇ ବ୍ରହ୍ମ ଜିଜ୍ଞାସା କରୁଛନ୍ତି। ଆମେ ଗତ ସତ୍ସଙ୍ଗରେ କହୁଥିଲୁ ସେ କଥା, ଏବେ ଯୋଉ ଜଗନ୍ନାଥଙ୍କର ଯୋଉ ବ୍ରହ୍ମ ପରିବର୍ତ୍ତନରେ ଯୋଉ ଲୋକମାନେ ଏଇ ବ୍ରହ୍ମ ବିଷୟରେ ଜିଜ୍ଞାସା କରୁଛନ୍ତି, ତେଣୁ ଏ ଭଗବାନଙ୍କର କୃପା ଯୋଉ ଫଳରେ କି ଆଜି ସେମାନେ ବ୍ରହ୍ମ ଜିଜ୍ଞାସା କରିପାରୁଛନ୍ତି, ନହେଲେ କେତେ ଜଣ ଲୋକ ବ୍ରହ୍ମ ଜିଜ୍ଞାସା କରୁଛନ୍ତି। ତେଣୁ ଏଇ ଯୋଉ ମାନବ ଜନ୍ମ ଆମେ ପ୍ରାପ୍ତ ହେଇଛେ, ଏଇ ସମସ୍ତ ବୈଦିକ ଶାସ୍ତ୍ରରେ ଯୋଉ ରହିଛନ୍ତି ଆମର ସାର, ସେ ହେଉଛନ୍ତି ଶ୍ରୀମଦ ଭାଗବତମ। ଏଇ ଭାଗବତମରେ ସେ ବିଷୟରେ ଆଲୋଚନା କରାଯାଇଛି। ଯେତେବେଳେ ପରୀକ୍ଷିତ ମହାରାଜ ଯେତେବେଳେ ଜାଣିଲେ ତାଙ୍କର ଆୟୁଷ ମାତ୍ର 7 ଦିନ ଅଛି, ସେତେବେଳେ ସେ ଏଇ ପ୍ରଶ୍ନଟି ପଚାରିଛନ୍ତି ଯେ ପ୍ରକୃତରେ ମନୁଷ୍ୟ ଜୀବନର କଣ ଲକ୍ଷ୍ୟ, ଅଥ ପୃଚ୍ଛାମି ସଂସିଧିମ ଯୋଗିନାମ ପରମ ଗୁରୁ ପୁରୁଷ କାର୍ଯ୍ୟ ବ୍ରିୟ ମାଣସ ସର୍ବଥା। ମନୁଷ୍ୟ ଜୀବନର ଶ୍ରେଷ୍ଠ ସିଦ୍ଧି କଣ, ଏଇ ପ୍ରଶ୍ନର ଉତ୍ତର ଯଦି ଆମେ ଭୁବନେଶ୍ୱର ସହରରେ ଲୋକମାନଙ୍କୁ ପଚାରିବା ତାହେଲେ ପ୍ରକୃତରେ ପ୍ରକୃତ ଉତ୍ତର ଆମେ ପାଇପାରିବା ନାହିଁ। ଏମିତିକି 5000 ବର୍ଷ ତଳେ ଯେତେବେଳେ ପରୀକ୍ଷିତ ମହାରାଜ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସେ ଯେତେବେଳେ ଗଙ୍ଗା ନଦୀ ତଟରେ ଉପବାସ ରହିଛନ୍ତି, ଖାଦ୍ୟ ପାନୀୟ ତ୍ୟାଗ କରି ଉପବାସ ରହିଛନ୍ତି, ଏଇ 7 ଦିନ ଭିତରେ ତାଙ୍କ ମନୁଷ୍ୟ ଜନ୍ମର ଶ୍ରେଷ୍ଠ ସିଦ୍ଧି କଣ ଜାଣିବା ପାଇଁ ସେ ଚାହିଁଛନ୍ତି ଏବଂ କେମିତି ସେ ଶ୍ରେଷ୍ଠ ସିଦ୍ଧି ହାସଲ କରିହେବ, ସେଥିପାଇଁ ସେ ସେଇ ଗଙ୍ଗା ନଦୀ କୂଳରେ ଉପସ୍ଥିତ ଅଛନ୍ତି। ସେଠି ସମଗ୍ର ବିଶ୍ୱର ବ୍ରହ୍ମର୍ଷି, ରାଜର୍ଷି, ଦେବର୍ଷି ଇତ୍ୟାଦି ବହୁତ ମୁନି ଋଷିମାନେ 60,000 ମୁନି ଋଷି ସେଠି ଉପସ୍ଥିତ ଥିଲେ। ସେମାନେ ମଧ୍ୟ ଏ ପ୍ରଶ୍ନର ଉତ୍ତରରେ ଠିକ ଭାବରେ କହିପାରିନଥିଲେ, କିନ୍ତୁ 16 ବର୍ଷ ଦେଖିବା ପାଇଁ ଜଣେ ରହିଥିଲେ ସୁଖଦେବ ଗୋସ୍ୱାମୀ, ଯିଏକି ବ୍ୟାସଦେବଙ୍କର ପୁତ୍ର, ସେ ଯେତେବେଳେ ସେଠି ଆସି ପହଞ୍ଚନ୍ତି ସମସ୍ତ ମୁନି ଋଷିମାନେ ଦଣ୍ଡାୟମାନ ହେଇ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି ଏବଂ ସେଇ ସୁଖଦେବ ଗୋସ୍ୱାମୀଙ୍କୁ ଯେତେବେଳେ ପରୀକ୍ଷିତ ମହାରାଜ ଏହି ପ୍ରଶ୍ନଟି ପଚାରିଛନ୍ତି, ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦିତ ହେଇଛନ୍ତି। ପ୍ରକୃତରେ ସେ କହୁଛନ୍ତି ବରିଆ ନେଇ ପ୍ରଶ୍ନ କୃତମ ଲୋକ ହିତମ ରୂପ ଆତ୍ମବିତ ସମତ ପୁଂସାମ ସ୍ରୋତବ୍ୟା ଦିଶୁ ଜର। ଏ ପ୍ରଶ୍ନ ଅନେକ ଲୋକ ଅନେକ ପ୍ରଶ୍ନ ପଚାରୁଛନ୍ତି, କିନ୍ତୁ ଏଇ ଯୋଉ ପ୍ରଶ୍ନ ଯୋଉମାନେ ପଚାରୁଛନ୍ତି ଇଏ ହଉଛି ଶ୍ରେଷ୍ଠ ପ୍ରଶ୍ନ। ବରିଆ ନେଇ ସେତେ ପ୍ରଶ୍ନ କାହିଁକି ନା କୃତ ଲୋକ ହିତମ ରୂପ, ହେ ରାଜନ୍, ଏ ଲୋକମାନଙ୍କ ହିତ ପାଇଁ ଏ ପ୍ରଶ୍ନଟି ପଚରାଯାଇଛି। ଯୋଉମାନେ ଆତ୍ମବିତ, ଯୋଉମାନେ ଆତ୍ମା ସମ୍ବନ୍ଧୀୟ ଜିଜ୍ଞାସା କରନ୍ତି ତାଙ୍କ ପାଇଁ ଇଏ ହଉଛି ଶ୍ରୋତବ୍ୟା ଦିଶୁଜ ପର। ଯେତେ ଶ୍ରୋତ ବିଷୟ ରହିଛି, ଶୁଣିବା ବିଷୟ ରହିଛି, ସବୁଠାରୁ ଶ୍ରେଷ୍ଠ ବିଷୟ ହଉଛି ଏଇ କଥା, ପ୍ରକୃତରେ ଆମେ ମନୁଷ୍ୟ ଜନ୍ମର କେମିତି ସିଦ୍ଧି ଲାଭ କରିପାରିବା। ସାଧାରଣତଃ ଲୋକମାନେ ଆମେ ଦେଖିବା ଏ ଭୁବନେଶ୍ୱର ସହର କଣ, ଓଡ଼ିଶା ଦେଶ କଣ, ଭାରତ ବର୍ଷ କଣ, ସମଗ୍ର ପୃଥିବୀର ଯଦି ଆମେ ଦେଖିବା ଅନୁଧ୍ୟାନ କରିବା ତାହେଲେ ଦେଖିବା ସାଧାରଣତଃ ଲୋକମାନେ ଯୋଉ କଥା ଶୁଣିବା କଥା ନୁହଁ ସେ କଥା ଶୁଣୁଛନ୍ତି, ଯୋଉ କଥା ପ୍ରଶ୍ନ ପଚାରିବା କଥା ନୁହଁ ସେଇ ପ୍ରଶ୍ନ ପଚାରୁଛନ୍ତି, ଯୋଉ ବିଷୟରେ ଚିନ୍ତା କରିବା କଥା ନୁହଁ ସେଇ ବିଷୟରେ ଚିନ୍ତା କରୁଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତରରେ ସେ କହୁଛନ୍ତି ସାଧାରଣତଃ ଲୋକମାନେ କଣ କରୁଛନ୍ତି ନା ଶ୍ରୋତବ୍ୟା ଯିନି ରାଜେନ୍ଦ୍ର ନୃଣାଂଶନ୍ତି ସହସ୍ରଶ ଅପଶ୍ୟତ ଆତ୍ମତତ୍ତ୍ୱ ଗୃହେଷୁ ଗୃହ ମେଧିନା। ହଜାର ହଜାର କଥା ଶୁଣୁଛନ୍ତି, ଆମର ଦେଖିବା ପିଲାମାନେ ସବୁ ପାଠ ପଢିବେ, ସ୍କୁଲ କଲେଜକୁ ଯିବେ, ବହୁତ କଥା ପାଠ ପଢିବେ, କିନ୍ତୁ ବହୁତ କଥା ଶୁଣିଲେ ମଧ୍ୟ ଆତ୍ମତତ୍ତ୍ୱ ବିଷୟରେ କୋଉଠି ଶିକ୍ଷା ଦିଆଯାଉଛି। ଅପଶ୍ୟତ ଆତ୍ମତତ୍ତ୍ୱ, ଆତ୍ମତତ୍ତ୍ୱ ବିଷୟରେ ସେମାନେ ଜାଣିପାରୁନି, ପ୍ରକୃତରେ ସେମାନେ କିଏ ସେ ପରିଚୟ ସେମାନେ ପାଉନାହାନ୍ତି। ଆମର ପ୍ରଭୁପାଦ ମହାରାଜ ଯେତେବେଳେ ପାଶ୍ଚାତ୍ୟ ଜଗତରେ ଆମେରିକାରେ ଗୋଟେ ଯାଇଥିଲେ, ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି, ବହୁତ ବିରାଟ ବଡ ଆମର କିଡ୍ସ ଭଳି ଭୁବନେଶ୍ୱରରେ କିଡ୍ସ ଯେମିତି ବହୁତ ବିରାଟ ବଡ ଇଞ୍ଜିନିୟରିଂ କଲେଜ, ସେଭଳି ଆମେରିକାର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି ବିରାଟ ବଡ କଲେଜ ବା ୟୁନିଭର୍ସିଟି, ସେଠି ଅନେକ ଟେକ୍ନୋଲୋଜି ଅଛି। ପ୍ରଭୁପାଦ ମହାରାଜ ତାଙ୍କୁ ସେଇ ପ୍ରଶ୍ନଟି ପଚାରିଥିଲେ, କହିଲେ ଆପଣଙ୍କର ଏଠି ଏତେ ଟେକ୍ନୋଲୋଜି ଅଛି, କିନ୍ତୁ ଏମିତି କିଛି ଟେକ୍ନୋଲୋଜି ଅଛି କି ଯୋଉ ଟେକ୍ନୋଲୋଜି ମାଧ୍ୟମରେ ଆମେ ଜାଣିପାରିବା ହ୍ୱାଟ ଇଜ୍ ଦ ଡିଫରେନ୍ସ ବିଟୱିନ୍ ଏ ଲିଭିଂ ବଡି ଆଣ୍ଡ ଡେଡ୍ ବଡି, ଜୀବନ୍ତ ବ୍ୟକ୍ତି ଏବଂ ମୃତ ବ୍ୟକ୍ତି ଭିତରେ ତଫାତ କଣ, ଏ ଟେକ୍ନୋଲୋଜି ଏ ବୈଷୟିକ ଜ୍ଞାନ ଆପଣଙ୍କ ପାଖରେ ଅଛି କି? ତେଣୁ ସେ ପ୍ରଶ୍ନର ଉତ୍ତର କେହି ଦେଇପାରିନଥିଲେ। ତେଣୁ ପ୍ରକୃତରେ ଆତ୍ମତତ୍ତ୍ୱ ବିଷୟରେ ଜାଣିବା ପାଇଁ ଲୋକମାନେ ଶତକଡ଼ା ଏକ ଭାଗ ଲୋକ ବି ଚାହୁଁନାହାନ୍ତି ସେ ବିଷୟରେ ଜାଣିବା ପାଇଁ, ସେ ବିଷୟରେ ତାଙ୍କର ଧାରଣା ନାହିଁ। ତେଣୁ ଲୋକମାନେ ତାଙ୍କର ଜନ୍ମକୁ ନଷ୍ଟ କରିଦଉଛନ୍ତି, ମାନବ ଜନ୍ମକୁ, ବହୁତ ଦୁର୍ଲଭ ମାନବ ଜନ୍ମକୁ ଏଇଭଳି ଭାବେ ନଷ୍ଟ କରିଦଉଛନ୍ତି। କିନ୍ତୁ ଯେଉଁମାନେ ଭାଗ୍ୟବାନ ଜୀବ ସେମାନେ ଏଇ ପ୍ରଶ୍ନ ପଚାରୁଛନ୍ତି, ପ୍ରକୃତରେ ମୋର ଜନ୍ମର କେମିତି ଶ୍ରେଷ୍ଠ ସିଦ୍ଧି ଲାଭ ହବ। ତେଣୁ ସୁଖଦେବ ଗୋସ୍ୱାମୀ ପରିକ୍ରମ ଆଲୋକ ପ୍ରଶ୍ନର ଉତ୍ତରରେ ସେ କହୁଛନ୍ତି ଯେ ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତବ୍ୟ ସ୍ମର୍ତ୍ତବ୍ୟ। ହେ ରାଜନ୍ ପରୀକ୍ଷିତ ମହାରାଜ, ତେଣୁ ଏଇ ଯୋଉ ଆଗରୁ ସବୁ କହିଲେ ଲୋକମାନେ ପ୍ରକୃତରେ କଣ କରିବା କର୍ତ୍ତବ୍ୟ ନୁହଁ ସେଇଟା ହିଁ କରୁଛନ୍ତି। ତେଣୁ ପ୍ରକୃତରେ ମନୁଷ୍ୟ ଜନ୍ମର କର୍ତ୍ତବ୍ୟ ହେଉଛି ଭାରତ, ଏଇ ଭରତ ବଂଶର ରାଜା ପରୀକ୍ଷିତ ମହାରାଜ ସେଇ ଭଗବାନ ଯିଏକି ସମସ୍ତଙ୍କ ହୃଦୟରେ ସର୍ବାତ୍ମା ପରମାତ୍ମା ରୂପରେ ରହିଛନ୍ତି, ଯିଏକି ଭଗବାନ, ଯିଏକି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଯିଏକି ସମସ୍ତ କିଛିର ନିୟନ୍ତ୍ରଣକାରୀ। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି, ଯିଏକି ହରି, ଯିଏ ସମସ୍ତଙ୍କର ଅମଙ୍ଗଳ ଦୂର କରି ପ୍ରେମ ପ୍ରଦାନ କରନ୍ତି, ସେଇ ହରିଙ୍କ ବିଷୟରେ ଶୁଣିବା କଥା, ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା, ତାଙ୍କ ବିଷୟରେ ସ୍ମରଣ କରିବା କଥା। ଅର୍ଥାତ୍ ଏଇ ଭଗବାନ ପ୍ରତି ଭକ୍ତି କରିବା ହିଁ ପ୍ରକୃତରେ ମନୁଷ୍ୟ ଜନ୍ମର ଲକ୍ଷ୍ୟ। ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ଭକ୍ତି କରିବା। ତେଣୁ ଏଇ ଭକ୍ତିର ଯୋଉ 9ଟି ଅଙ୍ଗ ରହିଛି ଭାଗବତ ସପ୍ତମ ସ୍କନ୍ଧରେ ପ୍ରହ୍ଲାଦ ମହାରାଜ ସେଠାରେ ବର୍ଣ୍ଣନା କରିଛନ୍ତି। ଏଇ 9ଟି ଅଙ୍ଗ ହେଉଛି ଶ୍ରବଣ କୀର୍ତ୍ତନମ ବିଷ୍ଣୁ ସ୍ମରଣମ ପାଦ ସେବନମ ଅର୍ଚ୍ଚନମ ବନ୍ଦନମ ଦାସ୍ୟ ସଖ୍ୟ ଆତ୍ମ ନିବେଦନମ ଇତିପୁଂସା ପିତା ବିଷ୍ଣୁ ଭକ୍ତିଶ୍ଚେ ନବଲକ୍ଷଣା କ୍ରିୟତେ ଭଗବତ ତଥା ତନ୍ମନ୍ୟ ଅଦିତ ଉତ୍ତମ। ଯେତେବେଳେ ହିରଣ୍ୟକଶିପୁ ଯିଏକି ଏତେ ବିରାଟ ଶକ୍ତିଶାଳୀ ରାଜା ଥିଲେ ସମଗ୍ର ପୃଥିବୀର, ଏବଂ ତ୍ରିଲୋକରେ ସେ ଶକ୍ତିଶାଳୀ ସମ୍ରାଟ ଥିଲେ, ଦେବତାମାନେ ମଧ୍ୟ ତାଙ୍କ ଅଧୀନରେ ରହିକି ସେବା କରୁଥିଲେ, ଏତେ ଉନ୍ନତ ସ୍ଥିତିକୁ ସେ ଯାଇଥିଲେ। ହିରଣ୍ୟକଶିପୁ ବହୁତ ତପସ୍ୟା କରିଥିଲେ, ବ୍ରହ୍ମାଙ୍କଠାରୁ ବର ପ୍ରାପ୍ତ ହୋଇଥିଲେ ଯେ ଦିନରେ ମରିବେ ନାହିଁ କି ରାତିରେ ମରିବେ ନାହିଁ, ମନୁଷ୍ୟ ଦ୍ୱାରା ମରିବେ ନାହିଁ କି ପଶୁ ଦ୍ୱାରା ମରିବେ ନାହିଁ, ଅସ୍ତ୍ରରେ ମରିବେ ନାହିଁ କି ଶସ୍ତ୍ରରେ ମରିବେ ନାହିଁ, ଏଇଭଳି ଅନେକ ସେ ପ୍ରାପ୍ତ ହୋଇଥିଲେ, ବର ପ୍ରାପ୍ତ ହୋଇଥିଲେ। ଆଜିକାଲି ଯେମିତି ବୈଜ୍ଞାନିକ ମାନେ ବିଭିନ୍ନ ଗବେଷଣା କରୁଛନ୍ତି ମୃତ୍ୟୁକୁ ଜିତିବା ପାଇଁ, ସେଇଭଳି ଭାବରେ ସେ ଭାବୁଥିଲେ ଆମେ ମୁଁ ମୃତ୍ୟୁକୁ ଜିତି ଯାଇଛି। କିନ୍ତୁ ସେ ଯେତେବେଳେ ପ୍ରଶ୍ନଟି ପଚାରିଥିଲେ ପ୍ରହ୍ଲାଦ ମହାରାଜକୁ, 5 ବର୍ଷର ବାଳକ ତାଙ୍କର ପୁତ୍ର, ତାଙ୍କୁ ସେ ପଚାରିଥିଲେ ଏ ପୁତ୍ର ତମେ ଯୋଉ ଯାଇକିରି ସ୍କୁଲରେ ପାଠ ପଢୁଛ, ଶ୍ରେଷ୍ଠ ପାଠ କଣ ତମେ ପଢିଛ? ସେଇ ପ୍ରଶ୍ନର ଉତ୍ତରରେ ପ୍ରହ୍ଲାଦ ମହାରାଜ କଥା କହୁଥିଲେ ଯେ ଶ୍ରେଷ୍ଠ ଶିକ୍ଷା ହଉଛି ଭଗବାନଙ୍କୁ ଭକ୍ତି କରିବା। ଏଇ ଭକ୍ତିର ଯୋଉ 9ଟି ଲକ୍ଷଣ ଅଛି, ସେଇ 9ଟି ଲକ୍ଷଣ ବିଷୟରେ ପ୍ରହ୍ଲାଦ ମହାରାଜ ତାଙ୍କ ପିତାଙ୍କୁ କହିଥିଲେ। ଇଏ ହଉଛି ଶ୍ରବଣରୁ ଆରମ୍ଭ ହଉଛି, ଆପଣମାନେ ଯୋଉ ଶ୍ରବଣ କରୁଛନ୍ତି ଇଏ ଭକ୍ତି କରୁଛନ୍ତି, ଆମେ ଯୋଉ କଥା କହୁଛେ ଭଗବାନ ବିଷୟରେ ଇଏ ମଧ୍ୟ ଭକ୍ତିର ଗୋଟେ ଅଙ୍ଗ କୀର୍ତ୍ତନ। ଏବଂ ଯେତେବେଳେ ଆପଣ ସମୟ ମିଳିବ ଆପଣ ଯଦି ସ୍ମରଣ କରିବେ ଏଇଭଳି ଭାବେ ଆମେ ସାଧୁସଙ୍ଗ କରିଥିଲୁ, ଏଇଭଳି ଭାବରେ ଭଗବାନ କଥା କହିଥିଲେ, ସେ ଜଣେ ସାଧୁ ଆସି କହିଥିଲେ, ଏ ସ୍ମରଣ, ଏ ଭଗବାନ କଥା ସ୍ମରଣ ହେଲା। ତେଣୁ ସେଇଭଳି ଭାବରେ ଭଗବାନଙ୍କର ଅର୍ଚ୍ଚନ ବନ୍ଦନ ଦାସ୍ୟ ସଖ୍ୟ ଏ ବିଭିନ୍ନ ପ୍ରକାର ଅଙ୍ଗ ରହିଛି, 9ଟି ଅଙ୍ଗ ରହିଛି। ତେଣୁ ଯଦି ପ୍ରଶ୍ନ ପଚାରିଯିବ ଏ 9ଟି ଅଙ୍ଗ ଭିତରୁ ଶ୍ରେଷ୍ଠ କୋଉଟା ଅଙ୍ଗ, ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏଇ 9ଟି ଅଙ୍ଗରୁ ଏଇ 3ଟି ଅଙ୍ଗ ହେଉଛି ଶ୍ରେଷ୍ଠ। श्रवण तस्मात भारत सर्वात्मा भगवान ईश्वर हरि स्वतव्य कीर्तितव्य स्मर्तव्य जो मैंने अभ्याय चाहूंट जो मैंने जीवन सिद्धि लाभ करने चाहती से मानोटी अंत योटी कर्तव्य गोटे हूँ श्रवण करेंगे जो श्रवण करेंगे गोटे समय आसने भगवान से कथा कीर्तन करें जो श्रवण बा कीर्तन करने सुजोग ना से स्मरण करें विशेष भाव भारत वर्ष जन्मग्रहण कर सेमाने अत्यंत भाग्यवान जीव एवं महाप्रभु कहते जो मैंने भारत भूमि दिए मनुष्य जन्म हेले जार जन्म सार्थक करिकर पर उपकार जारे देख तारे कह कृष्ण उपदेश आमार आज्ञा गुरु हय तार ही देश मनुष्य भारत वर्ष रे जो मैंने मनुष्य जन्म प्राप्त होती से मैंने अत्यंत भाग्यवान तेणु से मैंने मनुष्य जन्म को सार्थक करें यदि जन उपयुक्त गुरु पाखु भक्ति विषय ज्ञान प्राप्त हो पारे तेणु भक्ति विषय ज्ञान प्राप्त हे तर कर्तव्य हूँ अन्नर उपकार करवा कि उपकार करेंगे ना जहाँ को देखिए भगवान कथा कहे हरे कृष्ण 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 हरे 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 राम तेणु ये भाव में भगवान कथा जी कह ताले सी हूँ श्रेष्ठ उपकार मनुष्य जन्म से मनुष्य जन्म वर्ष लाभ करें मनुष्य जन्म को सार्थक करें पर भगवान कथा कह कथा तेणु ये जो भक्ति नौटी रंग है नौटी अंग रु श्रवण हूँ आरंभ तेणु श्रवण कीर्तन और स्मरण ये तीनोटी हूँ श्रेष्ठ अंग नौटी भितर तीनोटी अंग हूँ श्रेष्ठ पुणी जी जन प्रश्न पचारे ये तीनोटी अंग भितर श्रेष्ठ कौट अंग तेणु जदि परीक्षित महाराज प्रश्न पचारि ना कि आम आचार्य मैंने कहते सुखदेव गोस्वामी मनर भावना बुझी श्लोक टी कहते जहाँ को आम श्रीपद गोपनाथ कही श्लोक विषय आलोचना करने कि जेहेतु आम समय कम आम संक्षेप कहले श्लोक टी से कहते सुखदेव गोस्वामी द्वितीय स्कंद प्रथम अध्याय उन्नीस श्लोक निर्विद्यमान इच्छताम अकुतो भयम जोगिनाम उपर निर्णितम हरे नामानुकीर्तनम ये तो ये श्लोक अनेक तात्पर्य रही संक्षेप कह निर्भित मान ए कौन सी विवाद नहीं समस्त जोगी मैंने यही निर्णय करके जाइए निर्भित मान इच्छताम अकुतो भयम जो मैंने जन्म मनुष्य जन्म श्रेष्ठ सिद्धि लाभ करने चाहते जो मैंने अभय प्राप्त होने चाहते जो मैंने भौतिक जगत रो मूल समस्या रही जन्म मृत्यु जरा व्याधि ये समस्या समाधान करने चाहते जोगी मैंने समस्त श्रेष्ठ मुनि जोगी मैंने मुनि ऋषि मैंने ये निर्णय देखी जा समाधान कर जोगी नाम हरे नामानुकीर्तन भगवान नाम कीर्तन भगवान अनेक नाम रही भितर विशेष भाव विभिन्न जुगरे विभिन्न कौन तारक ब्रह्म नाम सब रही जो कड़ी जुगरे जो तारक ब्रह्म नाम से नाम हूँ हरे कृष्णा 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 हरे 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 राम 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 हरे ये हूँ तारक ब्रह्म मंत्र कड़ी जुगरे विशेष भाव कड़ी संतरणी उपनिषद वर्णना कर जो महामंत्र ये हूँ षोलटी नाम इति षोडशकम नाम कली कर्मस नाशनम नात्रो परत्र पाय सर्व वेदी सुदृश्यते ये जो षोलटी नाम ये षोलटी नाम कली जो विभिन्न प्रकार समस्या रही कली युग लोक मान बहुत प्रकार असुविधा रही कली युग जदि समस्या विषय आलोचना करा सुखदेव गोस्वामी कहते ये गोटे समुद्र परिमाण समुद्र भाई अनेक दोष रही कले दोष निधे राजन अनेक कड़े दोष कहले गोटे समुद्र हम तार जी आम आरंभ करवा दोष रही समय बीती सब समय चल जामर किंतु एते दोष भितर गोटे गुण रही जो गुण द्वारा जमी राजा राजा जदिओ ताते शक्ति रही राजा जदिओ अनेक सैन्य अनेक दस्यु थे से समस्त दस्यु को मारी पारे शक्ति रही से राजा होती से भाव कली युग अनेक प्रकार असुविधा रही किंतु गोटे भल गुण रही कौन ना भगवान नाम मध्यम समस्त दोष दोष को दूर कर इति षोडशक नामम कळी कल्मषनाशनम सर्व वेद ई समस्त वेदरे ई वर्णन करे छि नात्रो पौत्रपाय सर्व वेदिषु दृश्यते समस्त वेदरे आठर उन्नत उपाय किछि नाही। तेणु ए भगवान कर नाम ये होची नामर अनेक महात्म रहिछि प्रति स्कंदरे आपण भगवान कर भगवान कर नामर महात्म रहिछि भगवान एवं भगवान कर नाम भितरे कोनसी तफात नाही। नाम नाम कारी बहुधा निज सर्वशक्ति तत्रार्पिता नियमिता स्मरणेन काल एतादृशी तपकृपा भगवान ममापि हृदयैव मेद्य सिंहासनेनानुराग। जो कलियुगरे जो सत्य युगरे लोकमाने ध्यान करुथिले त्रेता युगरे लोकमाने यज्ञ करुथिले द्वापर युगरे भगवानकर मंदिर आराधना करा जाउथिला कलियुगरे युगधर्म होउछि भगवानकर नाम ये होची यज्ञ कड़े संकीर्तन प्राय सुमेधस कड़ी यज्ञ होची भगवान कर नाम ये नाम गोटे यज्ञ जो कर यज्ञ साधारण जानती से यज्ञ रे जो घृत आहुति दि जा गोटे तार शिखा बाहर किंतु ये यज्ञ रे सातटी शिखा रही चैतन्य शिक्षा अष्टक वर्णना कर दर्पण महाजनम भव महादवाग्नि निर्वापणम श्रेय कैरव चंद्रिका वितरणम विद्यावधि जीवनम आनंदामृति वर्धनम सर्वा प्रतिपद पुण्यम साधनम सर्वात्म स्नपनम परम विजयते श्री कृष्ण संकीर्तनम। महाप्रभु आसी से आशीर्वाद दे जाइछंदी ए भगवान नाम कीर्तन निश्चिंत भाव विजय लाभ करिवो ए भगवान नाम कीर्तन रे ए सातटी फल प्राप्त हेबे अपन माने चेतो दर्पण मार्जनम आम हृदय भितरे आमे जेतु विभिन्न प्रकार भौतिक जगतर त्रिगुण र प्रतिक्रिया रहिछि ता उपर फल प्रभाव रहिछि सेति हम भगवान को भूली जाइछे किंतु ए भगवान कर नाम माध्यम रे आमर हृदय सफा हेले आमे भगवान दर्शन करिबा समस्त हृदय भितर भगवान रहिछंती तमे नाम माध्यम रे सने भगवान को दर्शन करि पारिबे चेतो दर्पण मार्जनम भव महादवाग्नि निर्वापणम भौतिक जगत रे अनेक प्रकार दवाग्नि बोली कह जाऊ जमी जंगल निहां लगे आम निज चेष्ट लिभे पारा ना केवल वर्षा हेले आम लिभे पारा से भाव भौतिक जगत में विभिन्न प्रकार त्रितापुर समस्त दग्धीभूत होती भगवान नाम द्वारा से त्रितापुर से मुक्त हे भव दवाग्नि महादवाग्नि निर्वापण एवं श्रेय कैरव चंद्रिका वितरण कैरव चंद्रिका जमी दिन बेला वर्तमान आम बहुत गरम हूँ बहुत गरम अनुभव करचे रात्रि रे चंद्र शीतल किरण प्राप्त हेले आम शीतलता प्राप्त होचे आनंद प्राप्त होचे से भगवान नाम द्वारा आम से शीतलता प्राप्त हवा तेणु यही भाव में भगवान नाम कीर्तन रही तार अनेक फल रही तेणु आप अनुरोध करू आप आज सत्संग सुविधा जो मैंने ग्रहण करेंगे जो सब श्रेष्ठ उपलब्धि से जो प्राप्त भाई चाहती से माने भगवान को नाम ग्रहण करंतु ए भगवान को नाम रे अनेक फल रही आम अल्प समय रे कौन कह मानू कि सौभाग्य आपण मैंने आज ये सत्संग योगदान कर सत्संग भगवान कथा श्रवण कले विशेष भाव कलिजुग जो युगधर्म भगवान नाम ये नाम विषय बहुत कथा रही किंतु आमर समय स्वल्पता दृष्टि आम विशेष आलोचना करें कि कहवा जदि आपजे भगवान नाम ने प्रभुपाद महाराज कहते गोटे सात दिन जदि आपजे भगवान नाम ने जापर ये नाम महात्मा केते अनेक कथा रही भागवतम विशेष भाव प्रभुपाद महाराज जो पाश्चात्य जगत जाइंट लोक मैंने ड्रग आडिक्ट सबकि जीवन रकृत लक्ष्य को भूली जाते बहुत दुख कष्ट रोते जीवन को से माने सुइसाइड करते किंतु जब प्रभुपाद महाराज आसिले प्रभुपाद महाराज को समान जोग देले भगवान नाम ग्रहण कले से सब किछि जो खराब अभ्यास रही द्यूतं पानं स्त्रियं सुना ये सब को त्याग कले एवं भगवान का नाम नहीं से माने जीवन रे आनंद रे जीवन नृत्य करसंती तेणु आपण मानक आम अनुरोध करू आपण मान भगवान नाम आश्रय निहंतु एवं विशेष भाव में आम इस्कन केन्द्र रही इस्कन केन्द्र में सब दिन सका भागवत कथा संध्या बेले भगवत गीता कथा एवं आमर भक्त मान विभिन्न स्थान में यह भाव सत्संग आयोजन कर ଆପଣମାନେ ମଧ୍ୟ ଚାହିଁଲେ ଏଇଭଳି ଭାବରେ ସତ୍ସଙ୍ଗ କରିପାରିବେ। ଆମର ଭରଦ୍ୱାଜ ପ୍ରଭୁ ସବୁଠାରେ ଏଇଭଳି ଭାବରେ ସତ୍ସଙ୍ଗ କରୁଛନ୍ତି, ତାଙ୍କ ସହିତ ଆପଣମାନେ ମଧ୍ୟ କଣ୍ଟାକ୍ଟ ରଖିଲେ ଏଇଭଳି ଭାବରେ ସତ୍ସଙ୍ଗ କରିପାରିବେ। ସେମାନେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ନିତାଇ ଗୋପୀ
ହରେ କୃଷ୍ଣ। ସୁନ୍ଦର ଭାବରେ ପାଦସାହ ପ୍ରଭୁ ଆପଣଙ୍କ ନାମର ମାଧ୍ୟମ କହିଲେ ତ ନିବେଦନ କରୁଛି। ଆଜି ଯେଉଁ ବାବୁଜୀ ତାଙ୍କର ପିଲାଙ୍କ ପାଇଁ ସୁବ୍ୟବସ୍ଥା କରିଛନ୍ତି, ତାଙ୍କୁ ଆମେ ନିବେଦନ କରୁଛୁ ସେମାନେ ପ୍ରତିଦିନ ଭଗବାନଙ୍କ ନାମ କୀର୍ତ୍ତନ କରନ୍ତୁ, ପିଲାରେ ମଙ୍ଗଳ ହେବ, ତା ସାଙ୍ଗେ ସେ ଭଗବାନଙ୍କୁ ପ୍ରସାଦ କରନ୍ତୁ। ସୁନିଶ୍ଚିତ ଭାବରେ ସେମାନଙ୍କର ସ୍ୱାସ୍ଥ୍ୟ ଅନ୍ୟାନ୍ୟ ଦୃଷ୍ଟିରୁ ସେମାନେ ସୁଫଳ ଲାଭ କରିବେ, ଏଇ କଥା ଆମେ ତାଙ୍କୁ ନିବେଦନ କରୁଛୁ। ଆମର ତ ପ୍ରଭୁ କହିଥିଲେ ଟିକେ ନାମ କୀର୍ତ୍ତନ କଲା ପରେ ଆମର ସଂଘ ହେବ, ତେଣୁ ବର୍ତ୍ତମାନ ପ୍ରଭୁ କହୁଛି କୀର୍ତ୍ତନ କରିବେ, ତାପରେ ଆମ କୁଆଡ଼େ ଗଲେ ବର୍ତ୍ତମାନ ଆମକୁ ପାଦ ସେବା ପ୍ରଭୁ କହିଲେ ତିନୋଟି ମୋଷ୍ଟ ଇମ୍ପୋର୍ଟାଣ୍ଟ ଅଙ୍ଗ ଭକ୍ତି ଯୋଗର ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ। ଶ୍ରବଣ ତ ଆମେ ତାଙ୍କଠୁ କଲେ ଭାଗବତ, ଏବଂ ବର୍ତ୍ତମାନ କୀର୍ତ୍ତନ ଆରମ୍ଭ ହେବ ଭଗବାନଙ୍କ ନାମ ସଂକୀର୍ତ୍ତନ, ସମସ୍ତେ ଆମେ ତା ଦେହରେ ମିଳିଯିବା ଏବଂ ଆନନ୍ଦରେ ହରିଙ୍କର ଦିବ୍ୟ ନାମ କୀର୍ତ୍ତନ କରିବା।
ଜୟ ଶ୍ରୀ ରାଧା।